ମୁଁ ରଞ୍ଜିତା ଜେନା କହୁଛି 50 ନମ୍ବର ୱାର୍ଡରୁ ଭଗବତୀ ବସ୍ତିରୁ। ଆମର ଏଠି ଡ୍ରେନ୍ ଭିତରେ ପାଣି ପାଇପ୍ର କନେକ୍ସନ୍ ଦେଇଛି, ଯେଉଁଟାକି ପାଣି ପାଇପ୍ ଯଦି କେବେ ଫାଟି ବି ଯାଉଛି ସେ ଅପରିଷ୍କାର ପାଣି ବି ଆମକୁ ପିଇବାକୁ ପଡ଼ୁଛି, ପାଣି ଗ୍ୟାସ୍ ବି କରୁଛି। ଆଉ ଦୟା କରିକି ଯଦି ଡ୍ରେନ୍ ଭିତରେ ଯଦି ପାଣି ପାଇପ୍ର କନେକ୍ସନ୍ ଦେଉଛି ଯଦି ଅଲଗା କରାଯାଏ ତାହେଲେ ବହୁତ ଭଲ ହୁଅନ୍ତା, ଆମେମାନେ ଚିର ଉପକୃତ ହୁଅନ୍ତୁ।